ହ୍ୟାଲୋ ସାର୍, ନମସ୍କାର। ଆଉ ଏମିତି ସାଇରେ ଡ୍ରେନ୍ ହେଇଛି, ଆଉ ବାନପରା ତ କହିଲେ ଆଜ୍ଞା, ଆଉ 66 ନମ୍ବର ୱାର୍ଡ ଶୁକ୍ରବିହାର, ଆଉ ଏମିତି ଡ୍ରେନ୍ 6 ମାସ ହେଲା ହେଲାଣି, ଘରେ ଖାଲି ପାଣି ପଶୁଛି, ଆମେ ଚଳିପାରୁନୁ, ବ୍ୟବହାର କରିପାରୁନୁ, ଆଉ ଥରେ ଘର ଭିତରେ ପାଣି ପଶିଲୁ ପରେ ଆଉ ଥରେ ନନ୍ଦ ଖୋଲିକିରି କରୁଛୁ, ଆଉ କଣ କରିବୁ। ଆଉ ଆଉ ଆଜ୍ଞା ତୁରନ୍ତ ଟିକେ ନାଁକୁ ଏ କାମଟା ସମାଧାନ କରନ୍ତୁ। ଆଉ ବର୍ଷା ମାଡି ଆସୁଛି, ପାଣି ଘରେ ପଶୁଛି, ଡ୍ରେନ୍ ପାଣି, ଶାଶୁ ସମାଧାନ କରନ୍ତୁ।